କିରେ ବିଶୁ?
ଆଜ୍ଞା,
ଗଣେଶ ପୂଜା କେବେ କିରେ?
ଏ 31 ତାରିଖ ବୁଧବାର ଆଜ୍ଞା।
ପୂଜାଟା କେମିତି ହବ କିରେ?
ଭଲରେ ହବ ଆଜ୍ଞା।
ଭଲରେ ହବ
ଆଜ୍ଞା। ଭାଇନା ଆସିବ, ମନ୍ତ୍ର ପଢ଼ିବ, ଆଉ ଘଣ୍ଟ ବି ବାଜିବ।
ଖାଲି ଘଣ୍ଟ ବାଜିବ? ସେମିତି କେମିତି ହବ, ଚାନ୍ଦିଟା ବାଜିବ ନା?
ସଭା ଡାକିବାର କାରଣ ହଉଛି, ଏଥର ଗଣେଶ ପୂଜାରେ 3 ଲକ୍ଷ ଟଙ୍କାର ମେଢ଼, 5 ଲକ୍ଷ ଟଙ୍କାର ମୂର୍ତ୍ତି, 8 ଲକ୍ଷ ଟଙ୍କାରେ ଛାତ୍ରାତି ମେଲୁଣି, ବିଶେଷ ଆକର୍ଷଣ ପଶ୍ଚିମା ପଣ୍ଡା, ବୁଲଦୀପ ପଟ୍ଟନାୟକ, ଚୁଟୁ ଛୁରି ଆସିବେ, ଆଉ 6 ଲକ୍ଷ ଟଙ୍କାର ଟିଜେ ହବ।
ଆଜି ବଜାରକୁ କେତେ ଆଦା ହେଲା?
ଯେତିକି ଆଦାୟ
କାଲି ଗଣେଶ ପୂଜା ହବ। କାଳୀ ଦାଦା ମେଢ ଏଥର କଲିକତା ଭାଇ ଠାରୁ ଆଗରେ ରହିବ, ବାକି ଥିବ ଡବଲ ହେଲେ ନାହିଁ।